ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅଷାଢ଼ ମାସର ଉଜ୍ଜଲ ପଖର ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିନ ଆଜି ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାହେବା। ଏଥିଲାଗି ଦୁଇ ନମ୍ଘର ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ରାତିର ପାଖାପାଖି 9 ବଜେନୁ ଡେରି ରାତି 2 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସିଆଡ଼େ ଗଲାକାଲି ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାବାଲିନୁ ଆଡ଼ପ ମଣ୍ଡପକେ ବିଜେ କରିଛନ୍। ରଥ ଉପରେ ସନ୍ଧ୍ୟା ଧୂପ ନୀତି ଶେଷ ହେବା ଋତୁରୁ ମହାପୁରୁମାନଙ୍କୁ ଗୋଟି ପହଣ୍ଡିଥି ଗୁଣ୍ଡିଚା ମନ୍ଦିରକେ ନିଆଯାଇଥିଲା। ଆଜି ଭୁବନେଶ୍ୱରଠାରେ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକେ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଜରୁରୀ କାମ ଲାଗି ଇତାକେ ସ୍ଥଗିତ ରଖାଯାଇଥିବା ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ଅଭିଯୋଗ ଶୁଣାଣି ଲାଗି ଅନ୍ଲାଇନ୍ ପଞ୍ଜିକରଣ କରିଥିବା ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଆଇବା ଶିବିରଥି ଶୁଣାଣି କରାଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। ଆଇବା ଡିସେମ୍ବର ମାସ ତକ ରେଳବାଇ ତରଫରୁ ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ପିଆର୍ଏସ୍ 2025 ମୂଲ କରାଯିବ। ରେଳ ମନ୍ତ୍ରଣାଳୟର ସୂଚନା ଅନୁସାରେ ନୂଆ ବ୍ୟବସ୍ଥା ଅନୁସାରେ 8 ଘଣ୍ଟା ଆଗନୁ ଚାର୍ଟ ତିଆରି କରାଯିବ। ଫି ମିନିଟ୍ 1.5 ଲକ୍ଷ ଟିକେଟ୍ କାଟିହେବା ସେନ୍ତା ତତ୍କାଳ ଟିକେଟ୍ ଲାଗି ଆଧାର ଲିଙ୍କ୍ ଜରୁରୀ କରାଯାଇଛି। ଟିକେଟ୍ ଅନୁସନ୍ଧାନ କ୍ଷମତାକେ ଦୁଇଗୁଣା ବଢ଼ାଯିବା ସହିତ ଫି ମିନିଟ୍ 4 ଲକ୍ଷରୁ 40 ଲକ୍ଷ ଟିକେଟ୍ର ଯାଞ୍ କରାଯାଇପାରବା। ସେନ୍ତା ନୂଆ ବ୍ୟବସ୍ଥା ଥି ବହୁଭାଷୀ ଅନୁକୂଳ ଇଣ୍ଟରଫେସ୍ ସୁବିଧା ମିଳିପାରବା। ଜୁଲାଇ 1 ତାରିଖନୁ ପ୍ୟାନ୍ କାର୍ଡ ଆବେଦନ କରବାରକେ ହେଲେ ଆଧାର କାର୍ଡକେ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍। ନୂଆ ନିୟମ ଅନୁସାରେ ଯଦି କେନ୍ସି ଲୁକର ପାଖେ ଆଧାର କାର୍ଡ ନାଇଁ ନ ବେଲେ ସେ ପ୍ୟାନ୍ କାର୍ଡ ବନେଇ ନାଇଁପାରନ୍। ଇତର ସହିତ ଯାହାର ପାଖେ ଆଗନୁ ପ୍ୟାନ୍ କାର୍ଡ ଅଛେ ଆଇବା ଡିସେମ୍ବର 31 ତାରିଖ ତକ ଆଧାର ସାଙ୍ଗେ ଲିଙ୍କ୍ କରାବେ, ନାହେଲେ ଆଇବା ବଛର ଜାନୁଆରୀ 1 ତାରିଖନୁ ପ୍ୟାନ୍ କାର୍ଡ ଅଚଳ ହୋଇଯିବା ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାଥି ସଂସ୍କାର ଆନିକରି ଫିନ୍ଲ୍ୟାଣ୍ଡ ଏଜୁକେଟ୍ ଢାଞ୍ଚାଥି ଅଙ୍ଗନବାଡ଼ିନୁ ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ତକ ପାଠ ପଢ଼ାକେ ଲକ୍ଷ୍ୟ ରଖିଛନ୍। ଭିଜନ ଡକ୍ୟୁମେଣ୍ଟ 2036ର ଯୋଜନା ଅନୁସାରେ ଫିନ୍ଲ୍ୟାଣ୍ଡ ଏଜୁକେଟ୍ ଢାଞ୍ଚା ଅନୁସାରେ ଫି ବ୍ଲକ୍ନ ସ୍କୁଲ୍ କମ୍ପ୍ଲେକ୍ସ ଆଉ ହଷ୍ଟେଲ୍ ତିଆରି କରାଯିବା। ପଞ୍ଚାୟତମାନଙ୍କେ ଇଣ୍ଟିଗ୍ରେଟେଡ୍ K-12 ବିଦ୍ୟାଳୟ ସ୍ଥାପନା କରାଯିବା। ସବୁ ବିଦ୍ୟାଳୟନ ଡିଜିଟାଲ୍ ଭିଭିଭୂମି ଏଆଇ ଟେକ୍ନୋଲୋଜି ବ୍ୟବହାର କରାଯିବା। ସ୍କୁଲ୍ ଶିକ୍ଷା ସାଙ୍ଗେ ଧନ୍ଦାମୂଳକ ଶିକ୍ଷାକେ ବିଲ୍ ଯୋଡ଼ାଯିବା। ସେନ୍ତା ଶିକ୍ଷାଦାନକେ ଗୁରୁତ୍ୱ ଦେଇକରି ଫି ଜିଲ୍ଲାର ଶିକ୍ଷକ ତାଲିମ ପ୍ରତିଷ୍ଠାନକେ ଲାଇଟ୍ ହାଉସ୍ ଭାବେ ସ୍ଥାପନା କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ପୁରୀନ ହୋଇଥିବା ଦଲାଚକଟା ଘଟଣା ଲାଗି ଆସ୍ଥାନ ହେବାରକେ ଥିବା ରାଜ୍ୟ ବିଜେପି ସଭାପତି ଆଉ ରାଷ୍ଟ୍ରୀୟ ପରିଷଦ ନିର୍ବାଚନକେ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଆଉ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍। ଆଇବା ଦିନେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିକି ଫେର୍ଘାଏ ତାରିଖ ବାହାର କରାଯିବା ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏସ୍ଓଏସ୍ସି ପରୀକ୍ଷା ଆସ୍ଥାନୁ ମୂଲ ହେବା। ହୋମ୍ ସାଇନ୍ସ ଥିଓରି ପରୀକ୍ଷା ସକାଳ 9 ବଜେନୁ ମୂଲ ହୋଇକରି 11 ବଜେ ତକ ଚାଲବା। ସେନ୍ତା ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଇବାକାଲିନୁ ମୂଲ ହେବା। 6ଟା ବିଷୟଟି ହେବାରକେ ଥିବା ଏହି ପରୀକ୍ଷା ସକାଳ 9ରୁ 11:30 ବଜେ ତକ ହେବା ବୋଲି ବୋର୍ଡ ତରଫରୁ କୁହାଯାଇଛି। ରାଜ୍ୟ ଯୋଜନା ଆଉ ପର୍ଯ୍ୟାଲୋଚନା ବିଭାଗ ତରଫରୁ ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି 19 ନମ୍ଘର ଜାତୀୟ ପରିସଂଖ୍ୟା ଦିବସ ପାଳନ କରାଯିବ। ସେଆଡ଼େ ସମ୍ଭଲପୁର ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଜାତୀୟ ପରିସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ଦେବଗଡ଼ ଜିଲ୍ଲା କୃଷି ବିଭାଗ ସମ୍ମିଳନୀ କକ୍ଷନ ଜାତୀୟ ପରିସଂଖ୍ୟା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ରାଷ୍ଟ୍ରୀୟ ବିକାଶ ଲାଗି ଜାତୀୟ ନମୁନା ସର୍ବେକ୍ଷଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ପରିସଂଖ୍ୟାନ ଶାଖା ତରଫରୁ 19 ନମ୍ଘର ଜାତୀୟ ପରିସଂଖ୍ୟାନ ଦିବସ ବୌଦ୍ଧ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନଗଲାକାଲି ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ବରଗଡ଼ଠାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଅଧିକାରୀ ଆଉ ଅତିଥିମାନେ ଯୋଗ ଦେଇକରି ପରିସଂଖ୍ୟାନ ତଥ୍ୟର ବିଶେଷ ଗୁରୁତ୍ୱ ବାବଦେ ଆଲୋଚନା କରିଥିଲେ। ସେନ୍ତା ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହନ 19 ନମ୍ଘର ଜାତୀୟ ପରିସଂଖ୍ୟାନ ଦିବସ ଭାରପ୍ରାପ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ତରେଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ବଲେ ରାଜ୍ୟ ଆଇବା 4 ତାରିଖ ତକ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 19ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଠିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।